ଚିତ୍ରକୁଡ଼ିଏ ସରକ୍କେ ଗଲେ। ଯୀଶୁ ମରିକରି ଆର୍ ଜୀବନ ପାଇ ଉଠିଲେ ଆର୍ 40 ଦିନ ପତେ ଲୋକମାନଙ୍କ ଠାନେ ଦେଖେଇ ହେଲେ, ଯେନ୍ମାନେ ଯୀଶୁ ବଞ୍ଚିଛନ୍ ବୋଲିକରି ସାକ୍ଷୀ ଦେସନ୍। ତାର୍ ପଛେ ଯୀଶୁ ତାକର୍ ଆସବାର୍ କାମ ସରେଇ କରି ସରଗ୍ନେ ଥିବା ନିଜର ବାପା ପାଖେ ଯିବାକେ ବାହାରିଲେ। ସବ୍ ଲୋକ୍କେ ଆର୍ ସବ୍ ଜାଗାନେ ଇ ଭଲ୍ ଖବର କହିବା କାଜେ ଯୀଶୁ ତାକର୍ ଚେଲାମନ୍କେ କହିଲେ। ଚେଲାମନ୍ ଦେଖୁଥିଲେ ସେତ୍କି ବେଲେ ଯୀଶୁ ପୃଥିକେ ଛାଡ଼ି ସରଗ୍କେ ଗଲେ। 2ଟା ସରଗ୍ ଦୂତ ଦେଖେଇ ହେଲେ ଆର୍ କହିଲେ ଯେ ଯୀଶୁ ଯେନ୍ତା କରି ଗଲେ ସେନ୍ତା କରି କେତେ ଦିନ ପଛେ ଇ ପୃଥିକେ ଆସବେ। ସେତ୍କି ଦିନ ପତେ ଯେନ୍ମାନେ ଯୀଶୁକେ ବିଶ୍ୱାସ କରସନ୍ ଆର୍ ମାନସନ୍, ସେମାନଙ୍କର କାଜେ ଯୀଶୁ ସରଗ୍ନେ ଜାଗା ବନଉଛନ୍। ତେବେ ଏବେ ତମେ କାଁଟା ଭାବୁଛ? ଯୀଶୁକେ ତମେ ବିଶ୍ୱାସ କରୁଛ କି, ମାନୁଛ କି, ତାଙ୍କେ ଭେଟବାକେ ଇଚ୍ଛା କରୁଛ କି?